ଓ କେତେ ଜୋରରେ ଖରା ହେଉଛି, କାମ କରିବାକୁ ଇଚ୍ଛା ବି ହେଉନି। ଶାନ୍ତି, ଏ ଶାନ୍ତି, ତୁ ଭୋକ ଲାଗିଲାଣି, କ'ଣ ଦୁଇଟା ଖାଇବାକୁ ଦିଅ।
ହଁ ହଁ ଆସୁଛି ଆସୁଛି।
ଆରେ କୁଆଡ଼େ ଗଲ, ମୋତେ ଜୋରସେ ଭୋକ ଲାଗିଲାଣି।
ହଁ ହଁ ଏଇ ଯାଉଛି ବା।
ଶାନ୍ତି, ଚିଣ୍ଟୁ କୁଆଡେ ଗଲା କି?
ଏଇଠି କୋଉଠି ଖେଳୁଥିବ, ରୁହ ମୁଁ ଡାକେ।
ହଉ ଡାକ ଡାକ।
ଚିଣ୍ଟୁ, ଏ ଚିଣ୍ଟୁ କୁଆଡେ ଗଲୁ, ଜଲ୍ଦି ଆ, ବାପା ଡାକୁଛନ୍ତି।
ଆ ବାବା, ଦିନେ ଯାକ ଖେଳୁଛୁ, କ'ଣ ଦିଟା ଖାଇଦେଇ ଯା, କ'ଣ ହେଲାଣି ତୋ ଅବସ୍ଥା କହିଲୁ? ଆରେ ଶୁଣ ଶୁଣ ଶୁଣ,
ଦେଖିଲ ଟିକେ କଣ ଖାଇଲା କି ନାହିଁ, ସାଙ୍ଗେ ସାଙ୍ଗେ ପଳେଇଲା। ତା କଥା ଛାଡ, ତମେ ଏଥର ଖାଇଲ।
ଆରେ ଶାନ୍ତି, ଇଏ କଣ ତମ ପାଟିରୁ ବ୍ଲଡ ବାହାରୁଛି?
କିଛି ନାହିଁ, ମୁଁ ଜୋରେ ଟିକେ କାଶିଦେଲି ତ, ସେଥିପାଇଁ କା ରକ୍ତ ବାହାରୁଛି।
ଆଚ୍ଛା ହଉ।
କଣ ହେଲା ତୋର ବାବା, ଉଠ, ଆଖି ଖୋଲ, ଚିଣ୍ଟୁ ଏଇ ଟିକେ ସାହାଯ୍ୟ କର, ଟିକେ ମେଡିକାଲ ନେଇକି ଯିବୁ, ଟିକେ ସାହାଯ୍ୟ କର ରେ।
ସୁଖ ଯଦି ମୋର ଭାଗ୍ୟରେ ନାହିଁ, ଏମିତିକା ଭାଗ୍ୟ ଲେଖିଲୁ କାହିଁ। ହୋ ହସ ଯଦି ମୋର ଓଠରେ ନାହିଁ, ମିଛ ହସ କହ ହସିବି କାହିଁ। ମୋ ପାଇଁ ଭଲ ମୁଁ ପଖାଳ କଂସା, ପରା ବଡ଼ ଦିଅ ଅବଢ଼ା ଚଖା, ଅବଢ଼ା ଚଖା। କେତେ ଆଉ ଡାକିବି ତତେ, କହ କାଳିଆ, କେତେ ଆଉ ଡାକିବି ତତେ।
ସାର୍, ମୋ ସ୍ତ୍ରୀର କ'ଣ ହେଇଛି?
ବସନ୍ତୁ, ଆପଣଙ୍କ ସ୍ତ୍ରୀଙ୍କୁ ବ୍ଲଡ଼ କ୍ୟାନ୍ସର ହେଇଛି। ଦେଖନ୍ତୁ, ଅପରେସନ୍ କରିବାକୁ ହେଲେ 5 ଲକ୍ଷ ଟଙ୍କା ଦରକାର। ଆପଣ ଯଥାଶୀଘ୍ର 5 ଲକ୍ଷ ଟଙ୍କା ଯୋଗାଡ଼ କରନ୍ତୁ।
5 ଲକ୍ଷ ଟଙ୍କା ଏତେ ଟଙ୍କା ମୁଁ ଆଣିବି କୋଉଠୁ ସାର?
ଟଙ୍କା ତ ଯୋଗାଡ଼ କରିବାକୁ
ପଡିବ। ଶକ୍ତି ନାହିଁ ରେ ଆଉ ନାହିଁ ରେ ଆଉ ସହି ମୁଁ ପାରୁନି ଭୋକର ଦାଉ ଭୋକର ଦାଉ। ଓ ଦଉନି ରେ ଗାଳି କରୁଛି ଅଳି କରୁଛି ଅଳି ସରଗ ଦୁଆରେ ଦେରେ ଜଳି ମତେ ଦେରେ ଜଳି। ମୋ ପାଇଁ ଭଲ ମୁଁ ଭଙ୍ଗା କୁଡ଼ିଆ ତୁ ପରା ଦାରୁ ଦେଉ ନୀଳା ଚଳିଆ ନୀଳା ଚଳିଆ କେତେ ଆଉ ଡାକିବି ତତେ କହ କାଳିଆ କେତେ ଆଉ ଡାକିବି ତତେ ଚିରେ ତତେ ଭରସା କରି ଭରସା କରି ଜୀବନର ଡଙ୍ଗା କରିଦେପାରି କରିଦେପାରି ହୋ ଶେଷ ଇଚ୍ଛା ମୋର ରଖିବୁ ଜଗା ରଖିବୁ ଜଗା ମୋ ପାଇଁ ରଖିବୁ ପାଦେ ଜାଗା ତୁ ପାଦେ ଜାଗା। ମୋ ପାଇଁ ଭଲ ମୋ ଚାଳ ଛପର ତୁ ପରା ମହାବାହୁ ପୁରୀ ଠାକୁର ପୁରୀ ଠାକୁର କେତେ ଆଉ ଡାକିବି ତତେ କହ କାଳିଆ।
ଆରେ ଭାଇ ତମେ ଏତେ ସମୟ ହେଲାଣି କୋଉଠି ଥିଲ? ତମେ ସିଗ୍ନେଚର କଲେ ତୁମ ସ୍ତ୍ରୀଙ୍କର ଟ୍ରିଟମେଣ୍ଟ ଆରମ୍ଭ ହବ।
ସାର୍ ଟଙ୍କାଟା ମୁଁ ଯୋଗାଡ଼ କରିପାରିଲିନି ସାର୍।
ଅଲରେଡି ତମ ପଇସା ଡିପୋଜିଟ୍ ହେଇସାରିଛି।
ସାର୍ କିଏ ଦେଲା?
ସେ ଲୋକ ତମ ପୁଅ ପାଖରେ ଅଛନ୍ତି।
ଏତେ ଆଉ ଡାକିବି ତତେ